ആകാശവാണി ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 30 ତାରିଖରେ ପ୍ରସାରିତ ହେବା 111ତମ ସଂସ୍କରଣ। ଉପନିବେଶ ଚିନ୍ତାଧାରାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବା 3 ଅପରାଧିକ ଆଇନକୁ ଦେଶରେ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଛି ପଦକ୍ଷେପ, କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ। ଜାମ୍ମୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ଓ ଅମରନାଥ ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 18ତମ ସଂସ୍କରଣ ହେଲା ଆରମ୍ଭ, ଏବଂ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ସ୍କଟଲାଣ୍ଡ ବିପକ୍ଷରେ 5 ବିଜୟୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏହା ହେବ ମନ୍ କି ବାତ୍ର 111ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ଶ୍ରୀ ମୋଦିଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏହାଛଡ଼ା ନିଃଶୁଳ୍କ ନମ୍ଘର 1800111 7800 ଡାଏଲ କରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କିମ୍ବା ଇଂରାଜୀରେ ରେକର୍ଡ କରିପାରିବେ। ଏଥିପାଇଁ ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇଗଭ୍ ଓପନ୍ ଫୋରମ୍ରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ଆସନ୍ତା 28 ତାରିଖ ସୁଦ୍ଧା ମତାମତ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନ ମାଧ୍ୟମରେ ତଥା ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରିତ ହେବ। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଏବଂ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆସନ୍ତା 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସର 10ମ ସଂସ୍କରଣ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାମାଜିକ ଗଣମାଧ୍ୟମରେ ପଦ ହସ୍ତାସନ ଆସନର ଭିଡ଼ିଓ ଚିତ୍ର ପୋଷ୍ଟ କରିଛନ୍ତି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଏହି ଆସନର ଉପଯୋଗିତା ସମ୍ପର୍କରେ ଏହି ଚିତ୍ରରେ ଦର୍ଶାଯାଇଛି। ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଏହାର ପ୍ରସାରଣ କରାଯାଉଛି। ଆସନ୍ତା 21 ତାରିଖ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇଂଲଣ୍ଡଠାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଲଣ୍ଡନର ଟ୍ରାଫାଲଗର ସ୍କୋୟାର୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 700ରୁ ଉର୍ଦ୍ଧ୍ୱ ଲୋକ ଆଗ୍ରହର ସହ ଏଥିରେ ଯୋଗ ଦେଇଛନ୍ତି। 2015 ମସିହାରୁ ପ୍ରତିବର୍ଷ ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଉଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି, ଉପନିବେଶ ଚିନ୍ତାଧାରାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବା 3 ଅପରାଧିକ ଆଇନକୁ ଦେଶରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଆଜି କୋଲକାତାଠାରେ ଆୟୋଜିତ ଏକ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମେଘୱାଲ କହିଛନ୍ତି, ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି ଆଇନ ପ୍ରସ୍ତୁତ କରାଯାଇଛି। ସମୟ ଏବଂ ପାରିପାର୍ଶ୍ୱିକ ସ୍ଥିତି ନେଇ ଆଇନରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯିବାର ଆବଶ୍ୟକତା ଉପରେ ସେ ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଆଇନକୁ ପରିବର୍ତ୍ତନ କରାଯିବା ନେଇ ବିଭିନ୍ନ ସମୟରେ ବହୁ ବର୍ଗଙ୍କଠାରୁ ଦାବି ଉପସ୍ଥାପନ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଆଇନ 2023 ଆସନ୍ତା 1ରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରତ୍ୟେକଙ୍କୁ ଠିକ୍ ସମୟରେ ଉପଯୁକ୍ତ ତ୍ୱରିତ ନ୍ୟାୟ ମିଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଅତ୍ୟନ୍ତ ତରବରିଆ ଭାବେ ଏହି ଆଇନ 3 ପ୍ରସ୍ତୁତି ଏବଂ ପ୍ରଚଳନ କରାଯାଇଥିବା ସଂକ୍ରାନ୍ତ ଅଭିଯୋଗକୁ ମଧ୍ୟ ଶ୍ରୀ ମେଘୱାଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହି ଆଇନ ପ୍ରସ୍ତୁତ ହେବା ପୂର୍ବରୁ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଆଇନ ପ୍ରଣୟନକାରୀ ସଂସ୍ଥା ଏବଂ ବିଶେଷଜ୍ଞମାନଙ୍କଠାରୁ ମତାମତ ଗ୍ରହଣ କରାଯାଇଥିଲା। ସଂସଦରେ ଏହାକୁ ପାରିତ କରାଯିବା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କଠାରୁ ଏହି ଆଇନ ନେଇ ମତାମତ ମଗାଯାଇଥିବା ଜଣାଯାଇଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନ ସମାରୋହରେ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଶିଭାଙ୍ଗନମ୍ କହିଛନ୍ତି, 150 ବର୍ଷ ତଳେ ତତ୍କାଳୀନ ବ୍ରିଟିଶ ସରକାର ତାଙ୍କୁ ସୁହାଇବା ଭଳି ଏବଂ ଭାରତୀୟଙ୍କୁ କେବଳ ଦଣ୍ଡ ଦେବା ଲକ୍ଷ୍ୟରେ ଏଭଳି ଆଇନ ପ୍ରଣୟନ କରିଥିଲେ। ଏବେକାର ପରିସ୍ଥିତିରେ ଆଇନରେ ଆବଶ୍ୟକ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଗତବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହି ତିନିଟିଯାକ ବିଧେୟକ ଆଇନରେ ପରିଣତ ହୋଇଛି। ଜମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତି ନେଇ ଆଜି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ନିକଟରେ ଜମ୍ମୁ କାଶ୍ମୀରରେ ସଂଗଠିତ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପର ପରିସ୍ଥିତି ନେଇ ଶ୍ରୀ ଶାହା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା, ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଆଇବିର ନିର୍ଦ୍ଦେଶକ, ସେନାର ବରିଷ୍ଠ ଅଧିକାରୀ, ପୁଲିସ୍, ଜମ୍ମୁ କାଶ୍ମୀର ପ୍ରଶାସନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ସିକିମ୍ର ମନ୍ଗନ୍ ଜିଲ୍ଲାର ଲାଚୁଙ୍ଗ୍ ଏବଂ ଚୁନ୍ଥାଙ୍ଗ୍ଠାରେ ପ୍ରବଳ ବର୍ଷା ଏବଂ ଭୂସ୍କଳନ ଯୋଗୁଁ ଅଟକି ରହିଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗନ୍ ଜିଲ୍ଲାପାଳ ହେମକୁମାର ଛେତ୍ରୀ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ଖରାପ ପାଣିପାଗ ଯୋଗୁଁ ବିମାନ କିମ୍ବା ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ, ଏପରିକି ବିଭିନ୍ନ ସ୍ଥାନରେ ସଡ଼କ ଯୋଗାଯୋଗ ମଧ୍ୟ ବ୍ୟାହତ ହୋଇଛି। ତେବେ ପର୍ଯ୍ୟଟକମାନେ ହୋଟେଲ୍ଗୁଡ଼ିକରେ ସୁରକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି। ପାଣିପାଗର ସ୍ଥିତି ବଦଳିବା ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ଛେତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ହଠାତ୍ ପ୍ରବଳ ବର୍ଷା ଏବଂ ଭୂସ୍କଳନ ଯୋଗୁଁ ସିକିମ୍ରେ 9 ଜଣଙ୍କର ମୃତ୍ୟୁ ହେବା ସହ 15 ବିଦେଶୀଙ୍କୁ ମିଶାଇ 1200ରୁ ଅଧିକ ପର୍ଯ୍ୟଟକ ମଙ୍ଗନ୍ ଜିଲ୍ଲାରେ ଅଟକି ରହିଛନ୍ତି। ଗତ 4 ଦିନ ମଧ୍ୟରେ ସିକିମ୍ ଏଭଳି 2 ଥର ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବାର ଜଣାଯାଇଛି। କାର୍ଗିଲ୍ ବିଜୟ ଦିବସ 25ତମ ବାର୍ଷିକୀ ଅବସରରେ ଲଦାଖଠାରେ ଆଜି ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ଆୟୋଜିତ ରନ୍ ଫର୍ ଫନ୍ ଶୀର୍ଷକ ଏହି ପ୍ରତିଯୋଗିତାରେ 15ରୁ 18 ବର୍ଷର 316ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶ୍ରୀ ସୁଲତାନ ଚୁ ସ୍ୱୋର୍ଟସ୍ ଷ୍ଟାଡିୟମ୍ଠାରୁ ସକାଳ 6ଟାରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍ 5 କିଲୋମିଟର ରାସ୍ତା ଅତିକ୍ରମ କରି ପୂର୍ବାହ୍ନ 11ଟା ବେଳକୁ ସେହି ଷ୍ଟାଡିୟମ୍ଠାରେ ଶେଷ ହୋଇଥିଲା। 121 ପଦାତିକ ବାହିନୀର କମାଣ୍ଡର ବ୍ରିଗେଡିୟର ପ୍ରଥିତି ପ୍ରସାର ଏବଂ କାର୍ଗିଲ୍ର ଡେପୁଟି କମିଶନର ଶ୍ରୀକାନ୍ତ ସୁସେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 18ତମ ସଂସ୍କରଣ ଆଜି ଆରମ୍ଭ ହୋଇଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅପୂର୍ବା ବକ୍ସି ଏକ ଫିଲ୍ମ ବଜାରର ଉଦ୍ଘାଟନ କରିଛନ୍ତି। ଦିଲ୍ଲୀ କ୍ରାଇମ୍ ୱେବ୍ ସିରିଜ୍ର ନିର୍ମାତା ଅପୂର୍ବା ବକ୍ସି ଏବଂ ମହୋତ୍ସବର ନିର୍ଦ୍ଦେଶକ ପୃଥୁଲ କୁମାର ଏହି ଅବସରରେ ଉପସ୍ଥିତ ଥିଲେ। ଫିଲ୍ମ ବଜାର ପ୍ରଥମ ଥର ପାଇଁ ଏହି ମହୋତ୍ସବରେ ଆୟୋଜନ କରିଥିଲା। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ 6 ଦିନ ଧରି ଏହି ସମାରୋହ ଅନୁଷ୍ଠିତ ହେବ। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଭାରତ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 4 ଓଭର 1 ୱିକେଟ୍ ହରାଇ 18 ରନ୍ ସଂଗ୍ରହ କରିଛି। ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକତ୍ୱ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଲାଉରା ଓଲଭଟ୍ଟଙ୍କ ନେତୃତ୍ୱରେ ଏହି ସିରିଜ୍ ଖେଳୁଛି। ଦକ୍ଷିଣ ଆଫ୍ରିକାର ଚଳିତ ଭାରତ ଗସ୍ତ ସିରିଜ୍ରେ ଗୋଟିଏ ଟେଷ୍ଟ ମ୍ୟାଚ୍, 3ଟି ଦିନିକିଆ ଆନ୍ତର୍ଜାତିକ ଏବଂ 3ଟି T20 ମ୍ୟାଚ୍ ରହିଛି। ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅଷ୍ଟ୍ରେଲିଆ ସ୍କଟ୍ଲ୍ୟାଣ୍ଡକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବା ପାଇଁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ସ୍କଟ୍ଲ୍ୟାଣ୍ଡ 5 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ 2ଟି ବଲ୍ ବାକି ଥାଇ 5 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ମାର୍କସ୍ ଷ୍ଟୋଇନିସ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଜି ରାତି 8ଟାରେ ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଓ ଆୟାର୍ଲାଣ୍ଡ ମୁହାଁମୁହିଁ ହେବେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 30 ତାରିଖରେ ପ୍ରସାରିତ ହେବ 111ତମ ସଂସ୍କରଣ। ଉପନିବେଶ ଚିନ୍ତାଧାରାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବା 3ଟି ଅପରାଧିକ ଆଇନକୁ ଦେଶରେ କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଛି ପଦକ୍ଷେପ, କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ମେଘୱାଲ। ଜମ୍ମୁ କାଶ୍ମୀର ସୁରକ୍ଷା ବ୍ୟବସ୍ଥା ଓ ଅମରନାଥ ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଏବଂ ମୁମ୍ବାଇ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 18ତମ ସଂସ୍କରଣ ହେଲା ଆରମ୍ଭ।